ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ସିଭିଲ ସର୍ଭିସ ଦିବସ ଅବସରରେ ଆଇବା କାଲି ସିଭିଲ ସର୍ଭିସ ଅଧିକାରୀମାନଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଆଇବା କାଲି ହେବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ତୃଣମୂଳ ସ୍ତରନ ଖେଲ ଭିତ୍ତିଭୂମିକେ ବରକସ କରିବା ଲାଗି ଫି ଜିଲ୍ଲାନ ଖେଲୋ ଇଣ୍ଡିଆ କେନ୍ଦ୍ରମାନଙ୍କୁ ଆଭାସୀ ଜରିଏ ଉଦ୍ଘାଟନ କଲେ କ୍ରୀଡ଼ାମନ୍ତ୍ରୀ। ଆଉର୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଉ କିଛି ସମୟ ଆଉଥିରୁ ମୂଲ ହେବା କଳିଙ୍ଗ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ସିଭିଲ ସର୍ଭିସ ଦିବସ ଅବସରରେ ଦେଶର ସିଭିଲ ସର୍ଭିସ ଅଧିକାରୀମାନଙ୍କୁ ସମ୍ବୋଧନ କରିବେ। 17 ନମ୍ବର ସିଭିଲ ସର୍ଭିସ ଦିବସ ପାଳନ ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରଟି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାର ସିଭିଲ ସର୍ଭିସ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନିତ କରିବେ। ଜିଲ୍ଲାର ସାମଗ୍ରିକ ବିକାଶ ବ୍ଲକସ୍ତରୀୟ ଆକାଂକ୍ଷୀ କାର୍ଯ୍ୟକ୍ରମ କ୍ଷେତ୍ରଟି ଉଲ୍ଲେଖନୀୟ କାମ କରିଥିବାର ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବାର। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ବହିକେ ବି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଆଇବା କାଲି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଏ ବାବଦେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜ ସମ୍ବଲପୁର ଦୁର୍ଗାପାଲିନ ଥିବା ମହାନଗର ନିଗମ କାର୍ଯ୍ୟାଳୟ ଗୋଟିଏ ସମୀକ୍ଷା ବୈଠକ କରିଛନ୍।
ମୁଖ୍ୟମନ୍ତ୍ରୀଙ୍କର ଗ୍ରିଭାନ୍ସରେ ଯେଉଁଟା ହୁଏ ସେ ତାର ପୋର୍ଟାଲ 72 ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହେ। ଗ୍ରିଭାନ୍ସ ଶୁଣାଣି ସେଇମାନଙ୍କର ହୁଏ ଯେଉଁମାନେ ରେଜିଷ୍ଟର କରିଥିବେ ଏବଂ ଶରୀରରେ ଉପସ୍ଥିତ ଥିବେ। ଯେହେତୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ହେଉଛି ଏବଂ ସ୍ଲଟ୍ ସରିଗଲା, ବହୁତ ଲୋକ ଅଫ୍ଲାଇନ୍ରେ ମଧ୍ୟ ଆସିବେ, ସେମାନଙ୍କଟା ମଧ୍ୟ ଶୁଣିବା ପାଇଁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ। କାହାକୁ ଏଠୁ ଆସିକିରି ନିରାଶ ହେଇକିରି ଫେରିବା ପାଇଁ ଦେବୁ ନାହିଁ। ରେଜିଷ୍ଟର୍ଡ ଯେଉଁମାନେ ଅଛନ୍ତି ସେମାନେ ଅଗ୍ରାଧିକାର, ଆଉ ଯେଉଁମାନଙ୍କ ରେଜିଷ୍ଟର୍ଡ ହେଇନି ଅଫ୍ଲାଇନ୍ରେ ଅଛନ୍ତି ସମସ୍ତଙ୍କର ଅଭିଯୋଗ ପତ୍ର ଆମେ ଗ୍ରହଣ କରିବୁ, ଏଥିରେ ତିଳିମାତ୍ର ସନ୍ଦେହ ନାହିଁ।
ମୋଟ ହଜାରେ ଲୋକଙ୍କର ଅଭିଯୋଗକେ ଶୁଣାଣି ଲାଗି ଗ୍ରହଣ କରାଯିବା। ଏଥିଲାଗି ଅଭିଯୋଗକାରୀ ପୋର୍ଟାଲ ଜରିଏ ଆକ୍ତୁରା ପଞ୍ଜୀକରଣ କରାଯାଇଛି। ଏଥର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଶିବିର ଲାଗି ବ୍ୟକ୍ତିଗତ ଅପେକ୍ଷା ଗୋଷ୍ଠୀଗତ ଅଭିଯୋଗ ଲାଗି ଅତ୍କା ପଞ୍ଜୀକରଣ ହୋଇଛି। ପଶ୍ଚିମ ଓଡ଼ିଶାର 10 ଜିଲ୍ଲାର ସାଧାରଣ ଲୋକେ ଏହି ଶିବିରଟି ଭାଗ ନେଇପାରିବେ। ଶିବିରଟି 11 ଜଣ ମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଉ 10 ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ। ସୁଭଦ୍ରା ଯୋଜନାର 6 ନମ୍ବର ଖେପ୍ ସାହାଯ୍ୟ ଟଙ୍କା ଆଇବା 24 ତାରିଖ ପଞ୍ଚାୟତିରାଜ ଦିବସ ଅବସରରେ ହିତାଧିକାରୀମାନଙ୍କୁ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ପୁରୀ ନ ହେବାରକେ ଥିବା ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିବେ। ଏପ୍ରିଲ 24 ତାରିଖ ପଞ୍ଚାୟତିରାଜ ଦିବସ ଅବସରରେ ପୁରୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିବେ। 170,000 ହିତାଧିକାରୀଙ୍କ ଆକାଉଣ୍ଟକେ ଏକାସଙ୍ଗେ 2 କିସ୍ତିର ସାହାଯ୍ୟ ଟଙ୍କା ଦିଆଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଏବର୍ଷ ମାର୍ଚ୍ଚ 31 ତକ ଆବେଦନ କରିଥିବାର ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସାହାଯ୍ୟ ଟଙ୍କା ଦିଆଯିବା। ସୁବର୍ଣ୍ଣପୁର ଜିଲ୍ଲାର ଛେପଲାପାଲି ଗାଁନ ଆଜ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଅରୁନ୍ଧତୀ ବାନ୍ଧକଲାର ନିହି ପଥର ସ୍ଥାପନା କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର ହସ୍ତତନ୍ତକେ କଳାତ୍ମକ କାରିଗରୀ ଆଉ ବଜାର ସୁବିଧା କରବାର ଦିଗେ ଇଟା ସାହାଯ୍ୟ କରବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଏହି ଅବସରରେ ବୁନକରମାନଙ୍କର ଦକ୍ଷତା, ପାରମ୍ପରିକ କାରିଗରୀର ପୁନରୁଦ୍ଧାର, ଜୁଆନ ପିଢ଼ି ଆଉ ମହିଳାମାନଙ୍କୁ ବାନ୍ଧକଳା ଲାଗି ଆକର୍ଷିତ କରବାର ସହିତ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। 10 ଏକର ଜମିନ୍ଥି ତିଆରି ହେବାରକେ ଥିବା ଅରୁନ୍ଧତୀ ବାନ୍ଧକଳା କ୍ୟାମ୍ପସ୍ଥି 3,000 ତନ୍ତ ସ୍ଥାପନା ହେବାର ସହିତ 5,000 ଅତ୍କା ବୁନକର ସ୍ୱାବଲମ୍ବୀ ହୋଇପାରିବେ। କାର୍ଯ୍ୟକ୍ରମଟି 7 ହସ୍ତତନ୍ତ ଶିଳ୍ପୀଙ୍କୁ ସମ୍ମାନିତ କରାଯିବାର ସହିତ 20 ମହିଳା ବୁନକରଙ୍କୁ ଅତ୍ୟାଧୁନିକ ହସ୍ତତନ୍ତ ଯନ୍ତ୍ର ବଣ୍ଟା ଯାଇଥିଲା। ରାଜ୍ୟ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଓଆଇଏସ୍ଏଫ୍ର ଆଉ ଗୋଟିଏ ବାଟାଲିୟନ୍ ଗଠନ କରାଯିବା। ଏଥିଲାଗି 1,040 ପଦବୀ ସୃଷ୍ଟି ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରୀ ଦେଇଛନ୍। ନୂଆ ଶିଳ୍ପ ପ୍ରତିଷ୍ଠା ହେଉଥିବାରୁ ଶିଳ୍ପାଞ୍ଚଳମାନଙ୍କେ ସୁରକ୍ଷା ବ୍ୟବସ୍ଥାକେ ଅତ୍କା ବରକସ କରବାର ଲାଗି ଏହି ବାଟାଲିୟନ୍କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଞ୍ଜୁରୀ ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲି ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍। ଏ ସମୟଥି ତାଙ୍କୁ ମନମୁଣ୍ଡା, ଦହ୍ୟା, ବାହୁଶୁଣୀ, ସାହାଜପାଲ ଆଉ ବୌଦ୍ଧଠାରେ ବିଜେପି କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲାର ଦଳୀୟ ସାଂଗଠନିକ ଆଉ ଜିଲ୍ଲାର ସାମଗ୍ରିକ ଉନ୍ନତି ନେଇକରି ଦଳୀୟ ନେତା ଆଉ କର୍ମୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାରଙ୍କର ଯୁବ ବେପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଆଉର୍ ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗର ମିଳିତ ସହଯୋଗତି ରାଜ୍ୟର ଫି ଜିଲ୍ଲାନ ଖେଲୋ ଇଣ୍ଡିଆ ସେଣ୍ଟର ଆଜ୍ ଉଦ୍ଘାଟିତ ହୋଇଯାଇଛି। ଖେଲୋ ଇଣ୍ଡିଆ ଯୋଜନାଥି ଇ ସେଣ୍ଟର ତିଆରି ହୋଇଥିବାର ବେଳେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଭାସୀ ଜରିଏ ତାକେ ଉଦ୍ଘାଟନ କରିଛନ୍। ରାଜ୍ୟ ତଳସ୍ତରଥି କ୍ରୀଡ଼ା ଭିତ୍ତିଭୂମି ଆଉ ପ୍ରତିଭାର ବିକାଶ ଲକ୍ଷ୍ୟ ନେଇକରି ଖେଲୋ ଇଣ୍ଡିଆ ସେଣ୍ଟର ତିଆରି କରାଯାଉଛି। ଖେଳାଳିମାନଙ୍କୁ ଜରୁରୀ ପ୍ରଶିକ୍ଷଣ ଦିଆଯିବାର ସହିତ ଭିନ୍ ଭିନ୍ ଖେଳ ଲାଗି ବର୍କସ୍ ଭିତ୍ତିଭୂମି ଆଉ ସବୁ ପ୍ରକାର ସୁବିଧା ସୁଯୋଗ ଖେଳାଳିମାନଙ୍କୁ ଦିଆଯିବା। କ୍ରୀଡ଼ା କ୍ଷେତ୍ରଥି କ୍ୟାରିୟର ଲାଗି ଇ ସେଣ୍ଟରମାନଙ୍କର ଜରୁରୀ ଭୂମିକା ରହିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଫି ସେଣ୍ଟର ଲାଗି ବଛରକ 5 ଲକ୍ଷ ଟଙ୍କା ଲେଖା ଖର୍ଚ୍ଚ କରାଯିବା। ରାଜ୍ୟସ୍ତରୀୟ ଆଉ ସର୍ବଭାରତୀୟ ସ୍ତରଥି ସଫଳତା ପାଇଥିବା ଖେଳାଳିମାନେ ଇ ସେଣ୍ଟରମାନଙ୍କେ କୋଚ୍ ହିସାବରେ ରହିବେ ବୋଲି ମନ୍ତ୍ରୀ କହିଛନ୍।
ଏ 30 ଜିଲ୍ଲାରେ 30 ସ୍କୁଲ ମାନଙ୍କରେ ଖେଲୋ ଇଣ୍ଡିଆ ସେଣ୍ଟର ସ୍ଥାପନ କରାଯାଇଛି। ଏ ଖେଲୋ ଇଣ୍ଡିଆ ସେଣ୍ଟର ମାରେ ବାର୍ଷିକ 5 ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେଠି ଯେଉଁ କୋଚ୍ ମାନେ ରହିବେ ସେହି ଅଞ୍ଚଳର ପାଷ୍ଟ ଚାମ୍ପିୟନ ହିତ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଇଏ ଗୋଟେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଭିନ୍ନ ଜିଲ୍ଲାର ଯାହା କ୍ରୀଡ଼ା ସଂସ୍କୃତି ଅଛି ଏବଂ ଖେଲୋ ଇଣ୍ଡିଆର ଯାହା ନିର୍ଦ୍ଦେଶାବଳୀ ରହିଛି ସେହି ଆଧାରରେ ବିଭିନ୍ନ ସ୍କୁଲ ମାନଙ୍କରେ ଇଏ ଗୋଟିଏ ଗୋଟିଏ ଗ୍ରାସରୁଟ୍ ଟ୍ରେନିଂ ସେଣ୍ଟର ଭାବରେ କାମ କରିବ।
ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025 ଭାଗ ନେବାର ଲାଗି ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆଇବା କାଲ୍ଠାନୁ ଫେରଘାଏ ପଞ୍ଜୀକରଣ ମୂଲ୍ୟବା। ଗଣମାଧ୍ୟମ ପ୍ରତିନିଧିମାନେ app.websindia.org ୱେବ୍ସାଇଟ୍ ଜରିଏ ପଞ୍ଜୀକରଣ କରିପାରିବେ। ଏଥିଲାଗି ପ୍ରିଣ୍ଟ ରେଡିଓ ଟିଭି ସାମ୍ବାଦିକ ଫଟୋଗ୍ରାଫର ସ୍ୱତନ୍ତ୍ର ସାମ୍ବାଦିକମାନେ ଆବେଦନ କରିପାରିବେ। ଇନ ଜନେଇ ଦିଆଯାଇପାରେ ଯେ ଆଇବା ମାସ 1 ତାରିଖରୁ 4 ତାରିଖ ତକ କେନ୍ଦ୍ର ସରକାରଙ୍କ ତରଫୁ ମୁମ୍ବାଇନ ୱେବ୍ ସମ୍ମିଳନୀ ଆୟୋଜନ କରାଯିବା। ୱାକଅପ୍ ସଂଶୋଧନ ଆଇନ ବାବଦେ ଲୋକଙ୍କୁ ସଚେତନ କରବାର ଲାଗି ବିଜେପି ତରଫୁ ଆଜିଠାନୁ ସାରା ଦେଶେ ୱାକଅପ୍ ସୁଧାର ଜନଜାଗରଣ ଅଭିଯାନ ମୂଲ କରାଯାଇଛି। ଆଇବା ମାସ 5 ତାରିଖ ତକ ଇଟା ଜାରି ରହିବା। ଇ ଅଭିଯାନ ଅଧୀନତି ଦଳୀୟ ନେତା ଆଉ କର୍ମୀମାନେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସାଙ୍ଗେ ସାକ୍ଷାତ ଆଲୋଚନା କରିକରି ୱାକଅପ୍ ସଂଶୋଧିତ ଆଇନ ବାବଦେ ସମକୁ ଜଣାବେ। ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିବସକେ ସୋର ପକାଇକରି ସାରା ପୃଥିବୀନ ଆଜ୍ ଇଷ୍ଟର ପର୍ବ ପାଳନ କରାଯାଉଛି। ଶୁଭ ଶୁକ୍ରବାର ଦିନ କାଲଭାରୀଠାରେ ଯୀଶୁଖ୍ରୀଷ୍ଟଙ୍କୁ କୃଷବିଦ୍ଧ କରାଯିବା ଋତୁରୁ ରବିବାର ଦିନ ତାଙ୍କର ପୁନରୁତ୍ଥାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଦେଶର ଭିନ୍ ଭିନ୍ ଜାଗାନ ଚର୍ଚ୍ଚମାନଙ୍କେ ଖାସ୍ ସମାବେଶ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍। ତାଙ୍କର ବାର୍ତ୍ତାଥି ରାଷ୍ଟ୍ରପତି କହିଛନ୍, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନକେ ସୋର କରିକରି ଆଜ୍ ପାଳନ କରାଯାଉଥିବାର ଏହି ପର୍ବ ନିଃସ୍ୱାର୍ଥପର ପ୍ରେମ ଆଉ ସେବାର ବାର୍ତ୍ତା ଦେସି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ତାଙ୍କର ଶୁଭେଚ୍ଛା ବାର୍ତ୍ତାଥି ଯୀଶୁଖ୍ରୀଷ୍ଟଙ୍କର ଦୟା କ୍ଷମା ଆଉ ସେବାର କାଳଜୟୀ ଶିକ୍ଷା ନାଗରିକମାନଙ୍କୁ ଗୋଟିଏ ବନ୍ଧୁତାପୂର୍ଣ୍ଣ ସମାଜ ଗଠନ ଦିଗେ ମାର୍ଗଦର୍ଶନ ଦେସି ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟଟି ଲୋକଙ୍କ ଭିତରେ ଆଶା ନୂତନତ୍ୱ ଆଉ କରୁଣା ଲାଗି ଇ ତିହାର ପ୍ରେରଣା ଦେସି ବୋଲି କହିଛନ୍। ସବକର୍ ଲାଗି ଖୁସି ଆଉ ବନ୍ଧୁତାପୂର୍ଣ୍ଣ ବାତାବରଣ ଉପଲବ୍ଧ ହେଉ ବୋଲି ଶ୍ରୀ ମୋଦି ଆଶା କରିଛନ୍। ପୁରୀ ଶ୍ରୀମନ୍ଦିର ନ ଆଇବା କାଲ ବୈଶାଖ ମାସର ଅନ୍ଧାରପଖର ଅଷ୍ଟମୀ ତିଥିନ ମହାପୁରୁମାନଙ୍କର ପୈତା ଲାଗି ନୀତି ହେବା। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ଉପରବେଳା 5 ବଜେନୁ ରାତି 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ନୂଆପଡ଼ା ବିଜେପି ଜିଲ୍ଲା କାର୍ଯ୍ୟାଳୟ ସକ୍ରିୟ ସଦସ୍ୟ ସମ୍ମିଳନୀ ହୋଇଯାଇଛି। ଜିଲ୍ଲା ସଭାପତି କମଳେଶ ଦୀକ୍ଷିଙ୍କ ଅଧ୍ୟକ୍ଷତାଥି ହୋଇଥିବାର ସମ୍ମିଳନୀଟି ଆଗର ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇକରି ସଂଗଠନକେ ମଜବୁତ କରବାର ଲାଗି ପରାମର୍ଶ ଦେଇଥିଲେ। ଇତା ଛଡ଼ା ଆଇବା ଦିନେ ତଳସ୍ତରନ କାମ କରବାର ଲାଗି କର୍ମୀମାନଙ୍କୁ ସମ୍ମିଳନୀଟି ପରାମର୍ଶ ଦିଆଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର 5 ନମ୍ବର ସଂସ୍କରଣ ଆଜିଠାନୁ ମୂଲ ହେବା। ରାଜ୍ୟ କ୍ରୀଡ଼ା ବିଭାଗ ଆଉ ସର୍ବଭାରତୀୟ ଫୁଟବଲ ସଂଘର ମିଳିତ ସହଯୋଗତି ହେବାରକେ ଥିବା ଟୁର୍ଣ୍ଣାମେଣ୍ଟଟି ଆଇଏସ୍ଏଲ୍ର 13 ଆଉ ଆଇ ଲିଗ୍ର 2 ଦଲ ଭାଗ ନେଉଛନ୍। ଟୁର୍ଣ୍ଣାମେଣ୍ଟ May 3 ତକ ଚାଲବା। ଏହି ପ୍ରତିଯୋଗିତାଟି ମୋହନ ବାଗାନ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାର ଲାଗି ଯୋଗ୍ୟତା ହାସଲ କରିଛି। ଉଦ୍ଘାଟନୀ ମ୍ୟାଚ୍ ରାତି 8 ବଜେ ଗଲାଥର ଚାମ୍ପିୟନ ଇଷ୍ଟବେଙ୍ଗଲ ଏଫ୍ସି ଆଉ କେରଳ ବ୍ଲାଷ୍ଟର୍ସ ଭିତରେ ଖେଳାଯିବା। ପ୍ରତିଯୋଗିତାର ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଆଜିଠାନୁ 24 ତାରିଖ ତକ, କ୍ୱାର୍ଟର ଫାଇନାଲ 26 ଆଉ 27 ତାରିଖ, ସେମିଫାଇନାଲ 30 ଆଉ ଫାଇନାଲ ମ୍ୟାଚ୍ May 3 ଦିନ ଖେଳାହେବା। କାଲ ବୈଶାଖୀର ବୋଲେ ରାଇଜର ଭିନ୍ ଭିନ୍ ଠାନେ ଆଜ୍ ଉପରବେଲା ଭୁବନେଶ୍ୱର କଟକ ସାଙ୍ଗେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଧୋକାଗଡ଼ି ସାଙ୍ଗେ ବର୍ଷା ହୋଇଛି। ବଲାଙ୍ଗୀର ଜିଲ୍ଲାନ ଚଡ଼କ ମରାଥି ପାଟନାଗଡ଼ ଆଉ ଟିଟିଲାଗଡ଼ର 2 ଜଣଙ୍କର ଜୀବନ ଯାଇଥିବାର ଖବର ମିଳିଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନ ଆଜ୍ ତାପମାତ୍ରା 40 ଡିଗ୍ରୀନୁ ଅଧିକା ଥିଲା। ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଯହ ତାପମାତ୍ରା 43.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। শেষে মুখিয়া খবর ফের গায়ে সিভিল সর্ভিস দিবস অবসরে আইবাকাল সিভিল সর্ভিস অধিকারী মানুষ সম্বোধন করবে প্রধানমন্ত্রী। সম্বলপুর মহানগর নিগম কার্যালয়ন আইবাকাল হওয়া মুখ্যমন্ত্রী জন অভিযোগ শুনানি আর ভুবনেশ্বর কলিঙ্গ স্টাডিয়াম আও কিছু সময় তৃণমূল হওয়া কলিঙ্গ সুপরকপ ফুটবল টুর্নামেন্ট। আজির আঞ্চলিক খবর ইনু শেষ হল, জুহার।